ଆଜ୍ଞା ନମସ୍କାର, ମୋର ନାମ ଅଜିତ କୁମାର ସାହୁ, କେନ୍ଦୁଝର ଜିଲ୍ଲା ମୁରୁସୁଆଁ ଗ୍ରାମରୁ କହୁଅଛି। ମୋ ଉପବନ ବାଣୀର ମୁଁ ଜଣେ ନିୟମିତ ଶ୍ରୋତା। ପ୍ରତି ରବିବାର ଦିନ ମୋ ଉପବନ ବାଣୀ ତରଫରୁ ଖୁବ ଉପାଦେୟ ବାଣୀ ସବୁ ପ୍ରସାରିତ ହୁଏ। ଗତ ସପ୍ତାହରେ ପ୍ରସାରିତ ହୋଇଥିବା ଛେଳି ଚାଷ ଉପରେ ଆଧାରିତ ବାଣୀଟି ଖୁବ ସୁନ୍ଦର ହୋଇଛି। ଏହି ବାଣୀ ମାଧ୍ୟମରେ କେଉଁ ଛେଳି ଚାଷ କଲେ ଆମେ ଅଧିକ ଲାଭ ପାଇପାରିବା, ଛେଳିର ଆମେ କିପରି ଯତ୍ନ ନେବା, ଏହାର ଭାଡ଼ି କିପରି ପ୍ରସ୍ତୁତ କରିବା ଓ ଛେଳିମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଟୀକା ଦେବା, ଏ ସମସ୍ତ ତଥ୍ୟ ଏହି ବାଣୀରେ ପ୍ରସାରିତ ହୋଇଅଛି। ଯଦି ସମସ୍ତେ ଏହି ବାଣୀଟିକୁ ଶୁଣନ୍ତେ ଓ କାମରେ ଲଗାନ୍ତେ, ନିଶ୍ଚୟ ସେମାନେ ଛେଳି ଚାଷରୁ ବେଶ ଲାଭ କରିପାରନ୍ତେ। ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ପରିବାର ପୋଷଣ ପାଇଁ ବିଭିନ୍ନ ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ସାମଗ୍ରୀ ଘରକୁ ଆଣିପାରନ୍ତେ। ଏହିଭଳି ଉପାଦେୟ ବାଣୀ ପ୍ରେରଣ କରୁଥିବାରୁ ମୋ ଉପବନ ପ୍ରକଳ୍ପକୁ ବହୁତ ବହୁତ ଧନ୍ୟବାଦ ଓ ଆଶା କରେ ଆଗକୁ ଏହିଭଳି ଉପାଦେୟ ବାଣୀ ପ୍ରସାରିତ ହେଉଥାଉ। ଧନ୍ୟବାଦ।